ஆயணம் நமஸ்கிருத்தரோத்தமம் தேவீம் சரஸ்வதிம் வ்யாஸம் ததோ ஜயமுதீரயே நஷ்ட ப்ராயேஷு அவத்ரேஷு நித்யம் பாகவத சேவயா பகவதி உத்தம ஸ்லோகே பக்திர் பவதி நைஷ்டிகே முகங்கரதி வாசாலம் பங்குலங்கயதே கிரிம் கிருபாதமஹம் வந்தே ஸ்ரீகுரும் தீனதாரிணம் ஸ்ரீ பரமானந்த மாதவ பக்த சஜ்ஜன பிருந்த இவ மாத்ர பிருந்த அமே கதகலி ஸ்ரீல வ்யாசதேவ கிபரி பாவரே ஸ்ரீமத் பாகவத பிரணயன கலே ଏବଂ ଶ୍ରୀମଦ ଭାଗବତର ମହିମା କଥା ଆମେ ଶ୍ରବଣ କରୁଥିଲେ ଏବଂ ଶ୍ରୀମଦ ଭାଗବତ ଶ୍ରବଣ କରିବାର ଯୋଗ୍ୟତା ସମ୍ବନ୍ଧରେ ମଧ୍ୟ ଶ୍ରବଣ କରୁଥିଲେ ତେବେ ଏହି ଶ୍ରୀମଦ ଭାଗବତ ଯେତେବେଳେ ଶ୍ରୀଲସୁଖଦେବ ଗୋସ୍ୱାମୀ ଯିଏକି ଶ୍ରୀ ବ୍ୟାସଦେବଙ୍କର ପୁତ୍ର ଥିଲେ ସେ ବ୍ୟାସଦେବଙ୍କଠାରୁ ଶିକ୍ଷା ଲାଭ କରି ଯେତେବେଳେ ଶ୍ରୀ ପରୀକ୍ଷିତ ମହାରାଜଙ୍କୁ ଏ ଶ୍ରୀମଦ ଭାଗବତ ଶ୍ରବଣ କରାଇଲେ ସେତେବେଳେ ଶ୍ରୀ ସୁତ ଗୋସ୍ୱାମୀ ସେଠାରେ ଉପସ୍ଥିତ ଥିଲେ ସେଠାରେ ଅନେକ ମୁନିଋଷି ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରୁ ଶ୍ରୀ ସୁତ ଗୋସ୍ୱାମୀ ଅନ୍ୟତମ ଥିଲେ ତେବେ ବିଶେଷ ଭାବରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଜାଣିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ସୁତ ଗୋସ୍ୱାମୀ ଏହି ଭାଗବତର ବ୍ୟାଖ୍ୟାନ କରିବେ ତେଣୁ ସେ ବିଶେଷ ଭାବରେ ଶ୍ରୀ ସୁତ ଗୋସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମହାରାଜ ପରୀକ୍ଷିତଙ୍କ ନିକଟରେ ବସିବା ପାଇଁ ତେଣୁ ଶ୍ରୀ ସୁତ ଗୋସ୍ୱାମୀ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କଠାରୁ ମହାରାଜ ପରୀକ୍ଷିତଙ୍କ ସହିତ ଏହି ଶ୍ରୀମଦ ଭାଗବତ ଶ୍ରବଣ କରି ତାକୁ ହୃଦୟଙ୍ଗମ କରି ପରବର୍ତ୍ତୀ ଅବସ୍ଥାରେ ନୈମିଶାରଣ୍ୟରେ ଏକତ୍ରିତ ହୋଇଥିବା ମୁନିମାନଙ୍କୁ ପୁନଃ ଶ୍ରୀମଦ ଭାଗବତ ଶ୍ରବଣ କରାଇଥିଲେ ତେଣୁ ଯେତେବେଳେ ନୈମିଶାରଣ୍ୟରେ ମୁନିଗଣ ଏକତ୍ରିତ ହୋଇଛନ୍ତି ଏକ ସହସ୍ର ବର୍ଷ ବ୍ୟାପୀ ଏକ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଏକ ହଜାର ବର୍ଷ ବ୍ୟାପୀ ଯଜ୍ଞ ଅନୁଷ୍ଠାନ ଏବଂ ସେହି ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ଯେ ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କୁ ସନ୍ତୁଷ୍ଟ କରିବା ଏବଂ ତା ସହିତ ସମସ୍ତ ଜଗତର ମଙ୍ଗଳ ସାଧନ କରିବା କାରଣ ମୁନିଋଷିମାନେ ଚାହୁଁଥିଲେ ଯେ କିପରି ଭାବରେ କଳିଯୁଗର ପ୍ରଭାବ କିଛି ସମୟ ପାଇଁ ପ୍ରତିହତ ହୋଇପାରିବ କାରଣ ସେମାନେ ଜାଣିପାରିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଏ ଧରାଧାମ ତ୍ୟାଗ କରି ଚାଲିଯିବା ପରେ କଳିର ପ୍ରବେଶ ହେଲା ତେଣୁ କଳିର ପ୍ରବେଶ ଦ୍ୱାରା କିପରି ଭାବରେ ସଂସାରରେ କଳହ ବୃଦ୍ଧିପ୍ରାପ୍ତ ହେବ ହିଂସା ଦ୍ୱେଷ ଏସବୁ ବୃଦ୍ଧିପ୍ରାପ୍ତ ହେବ ଲୋକମାନଙ୍କର ସ୍ମରଣ ଶକ୍ତି କମିଯିବ ଆୟୁ କମିଯିବ ଲୋକମାନଙ୍କର ଶାରୀରିକ ଶକ୍ତି କମିଯିବ ଏସବୁ ମୁନିମାନେ ଜାଣିପାରିଥିଲେ ତେଣୁ ସେମାନେ ଚାହୁଁଥିଲେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ ଏହା ଥିଲା ମୁନିମାନଙ୍କର ଉଦ୍ଦେଶ୍ୟ ତେଣୁ ସେ ଭଗବାନଙ୍କୁ ସନ୍ତୁଷ୍ଟ କରି ତାଙ୍କର କୃପା ଭିକ୍ଷା କରିବା ପାଇଁ ଏପରି ଯଜ୍ଞ ଅନୁଷ୍ଠାନର ଆୟୋଜନ କରୁଥିଲେ ସାଧାରଣତଃ ମୁନିଋଷିମାନେ ସେମାନେ ସବୁ ସମୟରେ ଜଗତର ମଙ୍ଗଳ ପାଇଁ ଚିନ୍ତା କରିଥାନ୍ତି ଏହା ହେଉଛି ପ୍ରକୃତ ସାଧୁର କର୍ତ୍ତବ୍ୟ ସାଧୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜୀବନ ଧାରଣ କରେ ନାହିଁ ସେ ଜନସମାଜର ହିତ ସାଧନ କରିବା ପାଇଁ ଜୀବନ ଧାରଣ କରିଥାଏ ତେଣୁ ସେ ହେଉଛି ପ୍ରକୃତ ସାଧୁ ଯେ ସାଧ୍ନତି ସାଧୟତି ଇତି ସାଧୁ ଯେ ନିଜେ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ ସାଧନ କରିଥାନ୍ତି ଏବଂ ଅନ୍ୟକୁ ସାଧନ କରିବା ପାଇଁ ଉପଦେଶ ପ୍ରଦାନ କରିଥାନ୍ତି। ସେ ହେଉଛନ୍ତି ପ୍ରକୃତ ସାଧୁ। କେବଳ ସାଧୁର ବସ୍ତ୍ର ପରିଧାନ କଲେ କେହି ସାଧୁ ହୋଇଯାଆନ୍ତି ନାହିଁ, ବା ଦାଢ଼ି କେଶକୁ ବୃଦ୍ଧି କରିଦେଲେ କେହି ସାଧୁ ହୋଇଯାଆନ୍ତି ନାହିଁ, ଯେପର୍ଯ୍ୟନ୍ତ ବ୍ୟକ୍ତି ନିଜ ଜୀବନରେ ଶାସ୍ତ୍ରର ଉପଦେଶକୁ ଆଚରଣ କରିନାହିଁ ସେ ପର୍ଯ୍ୟନ୍ତ ସେ ସାଧୁ ପଦବାଚ୍ୟ ନୁହେଁ। ତେଣୁ ଏହି ମୁନିଋଷିମାନେ ସେମାନେ ନିଜେ ସାଧନା କରି ଜଗତର ମଙ୍ଗଳ ପାଇଁ ସବୁ ସମୟରେ ଚିନ୍ତା କରୁଛନ୍ତି। ତେଣୁ ସେମାନେ ଯେତେବେଳେ ନୈମିଷାରଣ୍ୟରେ ଏକତ୍ରିତ ହେଲେ ଏବଂ 1000 ବର୍ଷ ବ୍ୟାପୀ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଉଦ୍ୟମ କଲେ, ସେତେବେଳେ ସେମାନେ ଦେଖିଲେ ଯେ ଯଜ୍ଞର ଅଗ୍ନି ପ୍ରଜ୍ୱଳିତ ନ ହୋଇ ସେଠାରୁ ଯଜ୍ଞ କୁଣ୍ଡରୁ ଧୂମ୍ର ନିର୍ଗତ ହେଉଛି, ଧୂଆଁ ବାହାରୁଛି। ତେଣୁ ସେମାନେ ବୁଝିଗଲେ ଯେ ବର୍ତ୍ତମାନ କଳିଯୁଗର ପ୍ରଭାବ ପରିଲକ୍ଷିତ ହୋଇସାରିଲାଣି, କାରଣ ସେତେବେଳେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରିବା ପାଇଁ ଡିଆସିଲିର ଆବଶ୍ୟକତା ନଥିଲା। ମନ୍ତ୍ର ସାହାଯ୍ୟରେ ମୁନିଋଷିମାନେ ଅଗ୍ନି ସଂଯୋଗ କରୁଥିଲେ। ବେଦରେ ମନ୍ତ୍ର ରହିଛି ଅଗ୍ନିକୁ ପ୍ରଜ୍ୱଳିତ କରିବାର ମନ୍ତ୍ର, ଅଗ୍ନିକୁ ସ୍ତମ୍ଭନ କରିବାର ମନ୍ତ୍ର, ଏସବୁ ରହିଛି। ତେଣୁ ସେମାନେ ମନ୍ତ୍ର ସାହାଯ୍ୟରେ ଅଗ୍ନି ପ୍ରଜ୍ୱଳିତ କରୁଥିଲେ, କିନ୍ତୁ ସେମାନେ ଯେତେବେଳେ ଦେଖିଲେ ଯେ ସେମାନେ ମନ୍ତ୍ର ଉଚ୍ଚାରଣ କରିବା ସତ୍ତ୍ୱେ ଅଗ୍ନି ପ୍ରଜ୍ୱଳିତ ନହୋଇ ଧୂମ୍ର ନିର୍ଗତ ହେଉଛି, ଧୂଆଁ ବାହାରୁଛି, ସେମାନେ ବୁଝିଗଲେ କଳିଯୁଗରେ ଆଉ ମନ୍ତ୍ର ଶକ୍ତି କାମ କରିବ ନାହିଁ। ପୂର୍ବକାଳମାନଙ୍କରେ ଯେଉଁ ମନ୍ତ୍ରଶକ୍ତି ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେଉଥିଲା, ଏପରିକି ଯଜ୍ଞ ଅନୁଷ୍ଠାନ ସମୟରେ ଯେତେବେଳେ ବ୍ରାହ୍ମଣମାନେ ମୁନିଋଷିମାନେ ମନ୍ତ୍ର ଉଚ୍ଚାରଣ କରି ଦେବତାମାନଙ୍କୁ ଆହ୍ୱାନ କରୁଥିଲେ, ସେ ଦେବତାମାନେ ଆସି ଉପସ୍ଥିତ ହେଉଥିଲେ ସେଠାରେ, ଏବଂ ଯେଉଁ ଉଦ୍ଦେଶ୍ୟରେ ଯଜ୍ଞ ଅନୁଷ୍ଠାନ କରାଯାଉଥିଲା ସେ ଯଜ୍ଞର ଫଳ ଯଜ୍ଞ ଅନୁଷ୍ଠାନ ଶେଷରେ ପ୍ରାପ୍ତ ହେଉଥିଲେ ସେମାନେ। ଏପରିକି ଯଜ୍ଞକୁଣ୍ଡରେ ଯେଉଁ ବଳି ଦେବାର ପ୍ରଥା କୁହାଯାଏ ଶାସ୍ତ୍ରରେ, ସେ ବଳି ଦେବାର ଉଦ୍ଦେଶ୍ୟ ମାଂସ ଭକ୍ଷଣ କରିବା ପାଇଁ ଉଦ୍ଦିଷ୍ଟ ନଥିଲା, ମନ୍ତ୍ରଶକ୍ତିର ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ମୁନିଋଷିମାନେ ବ୍ରାହ୍ମଣମାନେ ମନ୍ତ୍ର ଦ୍ୱାରା ସେ ବଳି ଦିଆଯାଇଥିବା ପଶୁଟିକୁ ପୁନରୁଜ୍ଜୀବିତ କରିଦେଉଥିଲେ, ପୁନର୍ଜୀବନଦାନ ପ୍ରଦାନ କରୁଥିଲେ ମନ୍ତ୍ର ସାହାଯ୍ୟରେ, ସେ ଥିଲା ମନ୍ତ୍ରଶକ୍ତିର ପରୀକ୍ଷା। କିନ୍ତୁ କଳିଯୁଗରେ ଏସବୁ ମନ୍ତ୍ର କାମ କରିବ ନାହିଁ, ବା ଏ ମନ୍ତ୍ରକୁ ଠିକ୍ ଭାବରେ ଉଚ୍ଚାରଣ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣଙ୍କର ଅଭାବ ରହିଛି। ଯଦିଓ ବେଦରେ ଏବେ ବି ସେ ମନ୍ତ୍ର ସବୁ ରହିଛି, କିନ୍ତୁ ସେ ମନ୍ତ୍ର କଳିଯୁଗରେ କାର୍ଯ୍ୟକାରୀ ହେବ ନାହିଁ। ତେଣୁ ମୁନିଋଷିମାନେ ବୁଝିଗଲେ ଯେ ବର୍ତ୍ତମାନ କଳିଯୁଗର ପ୍ରଭାବ ଆରମ୍ଭ ହୋଇସାରିଲାଣି, ତେଣୁ କଳିଯୁଗରେ ଆଉ ଏ ଯଜ୍ଞ ଅନୁଷ୍ଠାନ ସମ୍ଭବ ନୁହେଁ, ବା ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ ବିଫଳ ହୋଇଯିବ କଳିଯୁଗରେ। ତେଣୁ କଳିଯୁଗରେ ଯାହା ବର୍ତ୍ତମାନ ଯେତେ ସବୁ ଯଜ୍ଞ ଅନୁଷ୍ଠାନ କରାଯାଉଛି ଏସବୁ ସଫଳ ହୋଇପାରୁନି। ପ୍ରକୃତ ପକ୍ଷେ ଚାରୋଟି ଯୁଗରେ ଚାରୋଟି ପ୍ରକାର ଯୁଗଧର୍ମ ରହିଥିଲା। ସତ୍ୟଯୁଗରେ ଯୁଗଧର୍ମ ଥିଲା ତପସ୍ୟା, ଧ୍ୟାନ। ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ସେମାନେ ଭଗବାନଙ୍କର ଧ୍ୟାନ କରୁଥିଲେ। କୃତେ ୟତ୍ ଧାୟତ ବିଷ୍ଣୁ, ସତ୍ୟଯୁଗରେ ମୁନି ଋଷିମାନେ ଭଗବାନ ବିଷ୍ଣୁଙ୍କର ଧ୍ୟାନ କରୁଥିଲେ ହଜାର ହଜାର ବର୍ଷ ଧରି, କାରଣ ସେତେବେଳେ ଆୟୁ ଥିଲା 1,00,000 ବର୍ଷ। ଆମେ ଗତକାଲି ଆଲୋଚନା କରୁଥିଲେ କଳିଯୁଗରେ ଲୋକମାନେ 1,00,000 ବର୍ଷ ଜୀବିତ ରହୁଥିଲେ, ତେଣୁ ହଜାର ହଜାର ବର୍ଷ ଧରି ଭଗବାନଙ୍କର ଧ୍ୟାନ କରିବାରେ କିଛି ଅସୁବିଧା ନଥିଲା। ସେ ଥିଲା କଳିଯୁଗର ଯୁଗଧର୍ମ। ତ୍ରେତାଯୁଗରେ ଯୁଗଧର୍ମ ହେଲା ତ୍ରେତୟା ଯଜତେ ମଖେ, ଯଜ୍ଞ ଅନୁଷ୍ଠାନ ଦ୍ୱାରା ଭଗବାନ ବିଷ୍ଣୁଙ୍କର ପୂଜା କରାଯାଉଥିଲା। ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା, ତେଣୁ ଭଗବାନ ବିଷ୍ଣୁଙ୍କର ଅନ୍ୟ ନାମ ହେଉଛି ଯଜ୍ଞ। ସେ ହେଉଛନ୍ତି ଯଜ୍ଞ ପୁରୁଷ। ଭକ୍ତାରଂ ଯଜ୍ଞ ତପସାଂ ସର୍ବଲୋକ ମହେଶ୍ୱରଂ, ଭଗବାନଙ୍କ ସଂଗୀତରେ କହୁଛନ୍ତି ଯେ ମୁଁ ସମସ୍ତ ଯଜ୍ଞ ଏବଂ ତପସ୍ୟାର ଭକ୍ତା। ତେଣୁ ଭଗବାନଙ୍କର ଅନ୍ୟ ନାମ ହେଉଛି ଯଜ୍ଞ। ଦ୍ୱାପର ଯୁଗରେ ଯୁଗଧର୍ମ ଥିଲା ଦ୍ୱାପରେ ପରିଚର୍ଯ୍ୟାୟା, ଦ୍ୱାପର ଯୁଗରେ ଭଗବାନଙ୍କର କୃଷ୍ଣଙ୍କର ମନ୍ଦିରରେ ପୂଜା ଅର୍ଚ୍ଚନା, ତାହା ଥିଲା ଦ୍ୱାପର ଯୁଗ ପାଇଁ ଯୁଗ ଧର୍ମ। କିନ୍ତୁ କଳୌ ତାଦ ହରିକୀର୍ତ୍ତନା, କିନ୍ତୁ କଳି ଯୁଗର ଯୁଗ ଧର୍ମ ହେଉଛି କେବଳ ଭଗବାନଙ୍କର ନାମ ସଂକୀର୍ତ୍ତନ, ହରି କୀର୍ତ୍ତନ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ହେଉଛି କଳିଯୁଗ ପାଇଁ ଯୁଗ ଧର୍ମ ମହାମନ୍ତ୍ର। ତେଣୁ କଳିଯୁଗରେ ଯେଉଁମାନେ ଏଇ ମହାମନ୍ତ୍ର ଜପ ଏବଂ କୀର୍ତ୍ତନ କରିବେ, ସେମାନେ ସମସ୍ତେ ଭଗବାନ କୃଷ୍ଣଙ୍କର ଭକ୍ତି ଲାଭ କରିବେ, ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବେ। ଏହା ହେଉଛି କଳିଯୁଗ ପାଇଁ ଯୁଗ ଧର୍ମ। ବହୁତ ସରଳ ଉପାୟ ପ୍ରଦାନ କରାଯାଇଛି କଳିଯୁଗର ଲୋକମାନଙ୍କ ପାଇଁ, କାରଣ କଳିଯୁଗର ଲୋକମାନେ ଯଜ୍ଞ ତପସ୍ୟା ଠିକ୍ ଭାବରେ କରିପାରିବେ ନାହିଁ, ବା ସେମାନଙ୍କର ସେଥିପାଇଁ ସମୟ ମଧ୍ୟ ନାହିଁ, ବା ମନ୍ଦିରରେ ଯଦିଓ ଅନେକ ମନ୍ଦିର ସବୁ ରହିଛି, ପୂଜା ଅର୍ଚ୍ଚନା ହେଉଛି, କିନ୍ତୁ ବିଧିପୂର୍ବକ ଯେଉଁ ପୂଜା ଅର୍ଚ୍ଚନା ହେବା କଥା ହେଇପାରୁନି, ବା ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ ଉପଯୁକ୍ତ ଶୁଦ୍ଧ ଦ୍ରବ୍ୟ ମଧ୍ୟ ପ୍ରାପ୍ତ ହୋଇପାରୁନି, ସବୁ ଭେଜାଲ। ଆପଣ ବଜାରକୁ ଯିବେ ଘିଅ କିଣିବା ପାଇଁ, ଘିଅରେ ମଧ୍ୟ ଭେଜାଲ ହେଉଛି, ଚର୍ବି ମିଶୁଛି। ଆପଣ ଭାବୁଥିଲେ ଯେ ଘିଅ ହେଉଛି ଶୁଦ୍ଧ ଦ୍ରବ୍ୟ, ତେଣୁ ବଜାରରୁ ଆମେ ଘିଅ କିଣି ଭଗବାନଙ୍କୁ ଅର୍ପଣ କରିବା, କିନ୍ତୁ ଘିଅରେ ମଧ୍ୟ ଚର୍ବି ମିଶୁଛି। କିଛି ବର୍ଷ ତଳେ ଆଗ୍ରାରେ, ଉତ୍ତରପ୍ରଦେଶର ଆଗ୍ରା ସହରରେ 2 ଫ୍ୟାକ୍ଟ୍ରିରେ ଘିଅ ତିଆରି ହେଉଥିଲା, ଘିଅ ତିଆରି ଫ୍ୟାକ୍ଟ୍ରି ଥିଲା, ସେଥିରେ ଚର୍ବି ମିଶା ଯାଉଥିଲା, ସେସବୁ ଧରା ପଡ଼ିଥିଲା। ତେଣୁ ଆଜିକାଲି ଆପଣ ବଜାରରୁ ଯେକୌଣସି ଦ୍ରବ୍ୟ କିଣୁଛନ୍ତି, ସେଥିରେ କ'ଣ ମିଶୁଛି ଆପଣମାନେ ଜାଣନ୍ତିନି। ଆପଣ ଯେଉଁ ସାବୁନ ବ୍ୟବହାର କରୁଛନ୍ତି, ସେଥିରେ ମଧ୍ୟ ଚର୍ବି ମିଶୁଛି। ଆପଣ ବିସ୍କୁଟ ଖାଉଛନ୍ତି ବା ପାଉଁରୁଟି ଖାଉଛନ୍ତି, ସେଥିରେ ମଧ୍ୟ ମିଶୁଛି ଚର୍ବି। ଟୁଥପେଷ୍ଟ ଖାଉଛନ୍ତି, ସେଥିରେ ମଧ୍ୟ ଚର୍ବି ମିଶୁଛି। ତେଣୁ ଆପଣ କୌଣସି ଜିନିଷ ଶୁଦ୍ଧ ପାଇବେ, ସେଥିପାଇଁ ଆଜିକାଲି ସବୁ ଟୁଥପେଷ୍ଟ ବାହାରିଲାଣି, ଭେଜିଟେରିଆନ ଟୁଥପେଷ୍ଟ, ଶାକାହାରୀ ଟୁଥପେଷ୍ଟ, ଶାକାହାରୀ ସାବୁନ, ଶାକାହାରୀ ବିସ୍କୁଟ, ଏସବୁ ଆଜିକାଲି ବାହାରୁଛି। ଯେଉଁମାନେ ଏସବୁ ଖାଇବା ପାଇଁ ଚାହାନ୍ତିନି, ସେମାନେ ଶାକାହାରୀ ଜିନିଷ ପାଇବେ, ସେଥିପାଇଁ ବହୁତ ସତର୍କ ରହିବାକୁ ପଡ଼ିବ। ଏପର୍ଯ୍ୟନ୍ତ ଆମେ ଖାଇ ଆସୁଥିଲେ ସବୁ, ଏପର୍ଯ୍ୟନ୍ତ ସବୁ ବ୍ୟବହାର କରୁଥିଲେ ଚର୍ବି ମିଶ୍ରିତ ଭାବ। ତେବେ ଯେଉଁମାନେ ଲେଖିଦେଉଛନ୍ତି ଶାକାହାରୀ, ତା ସତ୍ୱେ ବି ସେମାନେ କ'ଣ କରୁଛନ୍ତି ଆମେ ଜାଣିନୁ। ଇଏ ହେଉଛି ଆଜିକାଲିର ଅବସ୍ଥା, କୌଣସି ଜିନିଷ ଶୁଦ୍ଧ ଆମେ ପ୍ରାପ୍ତ ହୋଇପାରୁନେ। ତେଣୁ ଆମେ ଭଗବାନଙ୍କୁ ବି ଯେଉଁ ଦ୍ରବ୍ୟ ଅର୍ପଣ କରୁଛୁ, କୌଣସି ଦ୍ରବ୍ୟ ଶୁଦ୍ଧ ନୁହେଁ। ତେଣୁ ଠିକ୍ ଭାବରେ ଭଗବାନଙ୍କର ପୂଜା ଅର୍ଚ୍ଚନା କରିବା ମଧ୍ୟ ସମ୍ଭବ ନୁହେଁ କଳିଯୁଗରେ। ସେଥିପାଇଁ କଳିଯୁଗର ଯୁଗ ଧର୍ମ ତତ୍ ହରି କୀର୍ତ୍ତନ, ଭଗବାନ ହରିଙ୍କର ନାମ କୀର୍ତ୍ତନ। ଏହା ସମସ୍ତଙ୍କ ପାଇଁ ସରଳ ଏବଂ ସୁଲଭ। ଯେକୌଣସି ବ୍ୟକ୍ତି, ପୁରୁଷ, ସ୍ତ୍ରୀ, ବାଳକ, ବୃଦ୍ଧ, ସମସ୍ତେ ଭଗବାନଙ୍କର ନାମ କୀର୍ତ୍ତନ କରିପାରିବେ, ସେଥିରେ କାହାର କିଛି ଅସୁବିଧା ନାହିଁ। ଏବଂ ଏହି ହରିନାମ, ଯିଏକି ମହାମନ୍ତ୍ର, ହରିନାମ ମହାମନ୍ତ୍ର, ହରେ କୃଷ୍ଣ ମହାମନ୍ତ୍ର, ଏଥିରେ ଭଗବାନ ତାଙ୍କର ସମସ୍ତ ଶକ୍ତି ଭରିଦେଇଛନ୍ତି। ଏବଂ ଯେତେବେଳେ ଭଗବାନ କୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ, ସେତେବେଳେ ଏହି କଳିଯୁଗର ଯୁଗଧର୍ମ ପ୍ରବର୍ତ୍ତନ କରିବା ପାଇଁ ସେହି ହରେ କୃଷ୍ଣ ମହାମନ୍ତ୍ରର କୀର୍ତ୍ତନ କରି ହରେ କୃଷ୍ଣ ମହାମନ୍ତ୍ରର ପ୍ରଚାର କଲେ, ଏବଂ ଏହି ହରେ କୃଷ୍ଣ ମହାମନ୍ତ୍ର ମାଧ୍ୟମରେ ସେ କୃଷ୍ଣ ପ୍ରେମ ପ୍ରଦାନ କଲେ। ଯେକୌଣସି ବ୍ୟକ୍ତି ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବ, ସେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବ। ଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ବରଦା କଳିଯୁଗ ପାଇଁ। ତେଣୁ ଯେଉଁମାନେ ଭାଗ୍ୟବାନ, ସେମାନେ ଏହି ହରେ କୃଷ୍ଣ ମହାମନ୍ତ୍ରର ଆଶ୍ରୟ ଗ୍ରହଣ କରିବେ କଳିଯୁଗରେ, ହରେ କୃଷ୍ଣ ମହାମନ୍ତ୍ରର ଜପ ଏବଂ କୀର୍ତ୍ତନ କରି ଭଗବାନ କୃଷ୍ଣଙ୍କର ପ୍ରେମ ପ୍ରାପ୍ତ ହେବେ। ତେଣୁ ମୁନିଋଷିମାନେ ଦେଖିଲେ ଯେ ବର୍ତ୍ତମାନ ଏହି ଯଜ୍ଞ ଅନୁଷ୍ଠାନ ଆଉ କାର୍ଯ୍ୟକାରୀ ହୋଇପାରୁନି, ତେଣୁ ସେମାନେ ଚିନ୍ତା କଲେ କଳିଯୁଗର ଯେଉଁ ଯୁଗ ଧର୍ମ ହରି କୀର୍ତ୍ତନ, ତେଣୁ ଭଗବାନ ହରିଙ୍କର ଲୀଳା କୀର୍ତ୍ତନ ସେମାନେ ଶ୍ରବଣ କରିବା ପାଇଁ ଇଚ୍ଛା ପୋଷଣ କଲେ। ଯେ ବର୍ତ୍ତମାନ ଆମେ ଯେଉଁ 1000 ବ୍ୟାପି ଏହି ଅନୁଷ୍ଠାନ ଆରମ୍ଭ କରିଛୁ, ଏହି 1000 ଧରି ଆମେ ଭଗବାନଙ୍କର କଥା କେବଳ ଶ୍ରବଣ କରିବା ଏବଂ ଭଗବାନଙ୍କର ନାମ କୀର୍ତ୍ତନ କରିବା। ଏହା ହିଁ ମନସ୍ଥ କରି ସେମାନେ ଶ୍ଳଶ୍ରୁତ ଗୋସ୍ୱାମୀଙ୍କୁ ବ୍ୟାସାସନରେ ଉପବେଶନ କରାଇ ତାଙ୍କୁ ପ୍ରଶ୍ନ କଲେ। ଶ୍ଳଶ୍ରୁତ ଗୋସ୍ୱାମୀ ଯାଇକି ଶ୍ଳଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ଶ୍ରୀମଦ୍ ଭାଗବତ ଶ୍ରବଣ କରିଥିଲେ ଏବଂ ସମସ୍ତ ପୁରାଣ ଇତିହାସର ସେ ହେଉଛନ୍ତି ପରମ ବିଦ୍ୱାନ ଏବଂ ଅନେକ ମୁନିଋଷିମାନଙ୍କୁ ସେ ମଧ୍ୟ ଏହାର ବ୍ୟାଖ୍ୟାନ ଶ୍ରବଣ କରାଇଛନ୍ତି। ତେଣୁ ମୁନିଋଷିମାନେ ଏକତ୍ର ହୋଇ ଶ୍ରୁତ ଗୋସ୍ୱାମୀଙ୍କୁ ବ୍ୟାସାସନରେ ଉପବେଶନ କରାଇ ତାଙ୍କୁ ପ୍ରଶ୍ନ କରୁଛନ୍ତି। ସେମାନେ କହୁଛନ୍ତି, ହେ ଶ୍ଳଶ୍ରୁତ ଗୋସ୍ୱାମୀ, ଆପଣ ସମସ୍ତ ବେଦ ଇତିହାସ ପୁରାଣର ଆପଣ ହେଉଛନ୍ତି ପଣ୍ଡିତ ବା ବିଦ୍ୱାନ, ଏବଂ କେବଳ ସେତିକି ନୁହନ୍ତି, ଆପଣ ହେଉଛନ୍ତି ଅନୟ ପାପ ରହିତ, ଅର୍ଥାତ୍ ଆପଣ କୌଣସି ପାପ କର୍ମରେ ଲିପ୍ତ ନାହାନ୍ତି। କାରଣ ଯେଉଁମାନେ ପାପ କର୍ମରେ ଲିପ୍ତ ଥିବେ ସେମାନଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ କଲେ କିଛି ଲାଭ ହେବନି। ଶାସ୍ତ୍ରରେ କୁହାଯାଇଛି ଯେ ଅବୈଷ୍ଣବ ମୁଖତ୍ ଗିରିଦଂ ପୂତ ହରି କଥାମୃତମ ଶ୍ରବଣ ନୈବ କର୍ତ୍ତବ୍ୟମ ସର୍ପଶିଷ୍ଟ ଯଥାପୟ। ଯେଉଁମାନେ ପାପକର୍ମରେ ଲିପ୍ତ ଥିବେ ସେମାନଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ କଲେ ତାହା ସେହିପରି ହେଇଥାଏ ଯେପରି ସର୍ପଶିଷ୍ଟ ଯଥାପୟ, ଯେପରି ସର୍ପ ଯଦି ଦୁଗ୍ଧକୁ ସ୍ପର୍ଶ କରେ ତାହେଲେ ଦୁଗ୍ଧ ଯେପରି ବିଷତୁଲ୍ୟ ହେଇଯାଏ ବିଷ ହେଇଯାଏ, ଠିକ୍ ସେହିପରି ଯେଉଁମାନେ ବୈଷ୍ଣବ ନୁହନ୍ତି, ଭଗବାନଙ୍କର ଭକ୍ତ ନୁହନ୍ତି, ଯେଉଁମାନଙ୍କର ଆଚରଣ ଶୁଦ୍ଧ ନାହିଁ, ଯେଉଁମାନେ ପାପକର୍ମରେ ଲିପ୍ତ, ସେମାନଙ୍କ ମୁଖରୁ ହରିକଥା ଶ୍ରବଣ କଲେ ତାହା ବିଷତୁଲ୍ୟ କାର୍ଯ୍ୟ କରିଥାଏ। ଯଦିଓ ହରିକଥା ଅତ୍ୟନ୍ତ ଶୁଦ୍ଧ ଏବଂ ପବିତ୍ର, କିନ୍ତୁ ସେମାନଙ୍କ ମୁଖ ନିଃସୃତ ହୋଇଥିବା ହେତୁ ତାହା ବିଷତୁଲ୍ୟ କାର୍ଯ୍ୟ କରିଥାଏ। ତେଣୁ ଆମେ ଦେଖୁ ହଜାର ହଜାର ଲୋକ ବିଭିନ୍ନ ସବୁ ଭାଗବତ ସପ୍ତାହ ବିଭିନ୍ନ ସପ୍ତାହ ବା ପ୍ରବଚକମାନଙ୍କର ପ୍ରବଚନ ଶ୍ରବଣ କରୁଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ହେଲେ ଭକ୍ତ ହୋଇପାରୁନାହାନ୍ତି କୃଷ୍ଣଙ୍କର। କାହିଁକି ନା ଯେଉଁମାନେ ତଥାକଥିତ ପ୍ରବଚକ ସେମାନେ ତାଙ୍କ ଜୀବନରେ କୌଣସି ନୀତିନିୟମ ପାଳନ କରୁନାହାନ୍ତି ବା ସେମାନେ କୃଷ୍ଣଙ୍କର ଭକ୍ତ ନୁହନ୍ତି। ତେଣୁ ସେମାନଙ୍କ କଥା କେବଳ ଜନସାଧାରଣଙ୍କର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହୋଇଥାଏ, ଲୋକମାନଙ୍କର ମନୋରଞ୍ଜନ କରି ସେମାନେ ଅର୍ଥ ଉପାର୍ଜନ କରିଥାନ୍ତି, ଏହା ହେଉଛି ତାଙ୍କର ପେଶା। ଲୋକମାନଙ୍କୁ ଯେତେ ଗୀତ ଗାଇ ଆନନ୍ଦ ପ୍ରଦାନ କରିପାରିଲେ ସେତେ ଅଧିକ ତାଙ୍କର ଡିମାଣ୍ଡ ବଢ଼ିବ, ସେହି ଅନୁସାରେ ତାଙ୍କର ଅର୍ଥ ମଧ୍ୟ ବଢ଼ିଯିବ। ତେଣୁ ସେମାନେ କୌଣସି ପ୍ରବଚନ କରିବାକୁ ଆସିବା ପୂର୍ବରୁ ପ୍ରଥମେ ସ୍ଥିର କରନ୍ତି କେତେ ଟଙ୍କା ତାଙ୍କୁ ମିଳିବ। ଏହିପରି ଭାବରେ ଆଜିକାଲି ଭାଗବତ ପ୍ରବଚନ ମଧ୍ୟ ଗୋଟିଏ ପେଶା ରୂପରେ ପରିଣତ ହେଲାଣି। ବୃନ୍ଦାବନରେ ସ୍କୁଲ ଖୋଲା ହୋଇଛି, ସେଠାରେ ସବୁ ଭାଗବତ ପ୍ରବଚନ କରିବା ପାଇଁ ତାଲିମ ଦିଆଯାଉଛି। ଏହି ପେଶାଦାର ପ୍ରବଚକମାନେ ସେଠାରୁ ତାଲିମ ନେଇ ପ୍ରବଚନ କରି ଅର୍ଥ ଉପାର୍ଜନ କରୁଛନ୍ତି। ତେଣୁ ଏପରି ପ୍ରବଚନରେ କିଛି ଲାଭ ନାହିଁ ଯେପର୍ଯ୍ୟନ୍ତ ବକ୍ତା ନିଜେ ଧର୍ମର ପାଳନ କରୁନାହିଁ, ସେପର୍ଯ୍ୟନ୍ତ ତାହାର କଥାର ପ୍ରଭାବ ଅନ୍ୟର ହୃଦୟକୁ ସ୍ପର୍ଶ କରିପାରିବ ନାହିଁ, ତେଣୁ କାହାର ହୃଦୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ, ସେଥିପାଇଁ ଏହା ଫଳବତୀ ହୋଇପାରୁନି। ତେଣୁ ମୁନିମାନେ ଶ୍ରୁତ ଗୋସ୍ୱାମୀଙ୍କୁ କହୁଛନ୍ତି, ଆପଣ ହେଉଛନ୍ତି ପାପ ରହିତ, ଆପଣ କୌଣସି ପାପ କର୍ମରେ ଲିପ୍ତ ନାହାନ୍ତି। ପାପକର୍ମ କହିଲେ କ'ଣ ବୁଝାଏ, ଯେ ବିଶେଷ ଭାବରେ ଅନେକ ପାପକର୍ମ ରହିଛି କିନ୍ତୁ ମୁଖ୍ୟ ପାପକର୍ମ ହେଉଛି ଚାରୋଟି, ଯାହାର ଆଲୋଚନା ଆମେ ଆଗରେ କରିବା ପରୀକ୍ଷିତ ମହାରାଜଙ୍କ ପ୍ରସଙ୍ଗରେ। ସେ ଚାରୋଟି ପାପକର୍ମ ହେଲା ଦ୍ୟୁତ କ୍ରୀଡ଼ା, ଜୁଆ ଖେଳ, ଅବୈଧ ସ୍ତ୍ରୀ ସଙ୍ଗ, ବିବାହ ବ୍ୟତୀତ ଅବୈଧ ପୁରୁଷ ସ୍ତ୍ରୀ ସମ୍ବନ୍ଧ ବିବାହ ବାହାରେ, ମାଂସାହାର ମାଛ ମାଂସ ଅଣ୍ଡା ଆଦି ତାମସିକ ଆହାର ଏବଂ ମାଦକ ଦ୍ରବ୍ୟ ସେବନ, ଚା ପାନ ବିଡ଼ି ସିଗାରେଟ୍ କଫି ଗୁଡ଼ାଖୁ ଗଞ୍ଜେଇ ଭାଙ୍ଗ ଅଫିମ ମଦ ଯେତେ ସବୁ ଆସିଲା ମାଦକ ଦ୍ରବ୍ୟ, ଏସବୁ ହେଉଛି ପାପର ସ୍ଥାନ। ତେଣୁ ଯେଉଁମାନଙ୍କର ହୃଦୟ ଶୁଦ୍ଧ ସେମାନେ ଏ ପାପକର୍ମରେ ଲିପ୍ତ ହୁଅନ୍ତି ନାହିଁ, ଏ ପାପକର୍ମ ଠାରୁ ଦୂରେଇ ରହିଥାନ୍ତି। ତେଣୁ ସୁତ ଗୋସ୍ୱାମୀ ଏସବୁ ପାପକର୍ମରେ ଲିପ୍ତ ନଥିଲେ, ତାଙ୍କର ହୃଦୟ ଶୁଦ୍ଧ ଥିଲା ଏବଂ ସେ ପୁରାଣ ଇତିହାସର ବିଦ୍ୱାନ ଥିଲେ, ସେସବୁ ଶାସ୍ତ୍ରକୁ ଜାଣିଥିଲେ। ତେଣୁ ସେ ଥିଲେ ଉପଯୁକ୍ତ ବ୍ୟକ୍ତି ଏହି ଋଷିମାନଙ୍କୁ, ମୁନି ଋଷିମାନଙ୍କୁ ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ। ତେଣୁ ମୁନି ଋଷିମାନେ ଏକତ୍ରିତ ହୋଇ ଶ୍ରୀ ସୁତ ଗୋସ୍ୱାମୀଙ୍କୁ 6 ପ୍ରଶ୍ନ କରିଥିଲେ। ତା ମଧ୍ୟରୁ ଗୋଟିଏ ପ୍ରଶ୍ନ ହେଉଛି, ଶେଷ ପ୍ରଶ୍ନ ହେଉଛି ଯେ ବୃହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣି ଧର୍ମ ବର୍ମଣି ସ୍ୱକାଷ୍ଟାଂ ଅଧୁନ ପେତେ ଧର୍ମ କଂ ଶରଣଂ ଗତ। ମୁନିମାନେ ପ୍ରଶ୍ନ କଲେ, ହେ ଶ୍ରୀ ସୁତ ଗୋସ୍ୱାମୀ ଆପଣ କୃପା କରି କୁହନ୍ତୁ ଯେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଯିଏକି ଧର୍ମର ରକ୍ଷକ, ଧର୍ମକୁ ରକ୍ଷା କରିବା ପାଇଁ ଭଗବାନ କୃଷ୍ଣ ଅବତରଣ କରିଥାନ୍ତି ଏ ସଂସାରରେ, ସେଥିପାଇଁ ଭଗବତ ଗୀତାରେ ଭଗବାନ କୃଷ୍ଣ ନିଜେ କହୁଛନ୍ତି, ଯଦା ତଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍। ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମ ଚତୁର୍ଦିଗରେ ପରିବ୍ୟାପ୍ତ ହୁଏ, ସେତେବେଳେ ଧର୍ମ ସଂସ୍ଥାପନ କରିବା ପାଇଁ ମୁଁ ଆବିର୍ଭୂତ ହୋଇଥାଏ। ତେଣୁ ଭଗବାନ କୃଷ୍ଣ ନିଜେ ହେଉଛନ୍ତି ଧର୍ମର ରକ୍ଷକ ଏବଂ ଧର୍ମର ପ୍ରଣେତା ମଧ୍ୟ। ଯଦି ଆମେ ଜାଣିବାକୁ ଚାହିଁବା ଯେ ଧର୍ମ କ'ଣ, ଆଜିକାଲି ଧର୍ମ ନାଁରେ ଅନେକ ପ୍ରକାର କଳହ ଦେଖାଯାଉଛି ଦୁନିଆରେ, କିନ୍ତୁ ପ୍ରକୃତ ପକ୍ଷେ ଧର୍ମ କ'ଣ ଆମେ ଜାଣିନୁ। ଧର୍ମ କହିଲେ ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ଧର୍ମ କ'ଣ ନା, ଧର୍ମ ତ ସାକ୍ଷାତ ଭଗବତ ପ୍ରଣୀତ, ଧର୍ମ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ, ସେହି ଉପଦେଶକୁ ପାଳନ କରିବା ହେଉଛି ଧର୍ମବିଧି। ଯେଉଁମାନେ ଧର୍ମର ଉପଦେଶକୁ, ଭଗବାନଙ୍କର ଉପଦେଶକୁ ପାଳନ କରିଥାନ୍ତି ନିଜ ଜୀବନରେ, ସେମାନେ ପ୍ରକୃତ ପକ୍ଷରେ ଧାର୍ମିକ। ତେଣୁ ଭଗବତ ଗୀତାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ସମସ୍ତ ଶାସ୍ତ୍ରର ସାର ରୂପରେ, ସମସ୍ତ ଶାସ୍ତ୍ରର ସାରକୁ ସଂଗ୍ରହ କରି ଭଗବାନ କୃଷ୍ଣ ସୂତ୍ର ଆକାରରେ ଅର୍ଜୁନଙ୍କୁ ସବୁ ଉପଦେଶ ପ୍ରଦାନ କରିଛନ୍ତି। ଜଣେ ଯଦି ଅନେକ ପୁରାଣ ଶାସ୍ତ୍ରର ଅଧ୍ୟୟନ କରିବା ପାଇଁ ଅକ୍ଷମ, ସେ ଯଦି କେବଳ ଭଗବତ ଗୀତା ପାଠ କରିପାରେ ତାହେଲେ ସେ ଭଗବାନଙ୍କର ସମସ୍ତ ଉପଦେଶକୁ ଜାଣିପାରିବ ଏବଂ ତାହାକୁ ନିଜ ଜୀବନରେ ଯଦି ପାଳନ କରିପାରେ ତାହେଲେ ସେ ପ୍ରକୃତ ପକ୍ଷେ ଧାର୍ମିକ ପଦବାଚ୍ୟ। ତେଣୁ ଭଗବତ ଗୀତା, ଶ୍ରୀମଦ୍ ଭାଗବତ, ଏହା ହେଉଛି ସମସ୍ତ ବୈଦିକ ଗ୍ରନ୍ଥର ସାର ସ୍ୱରୂପ। ଯଦି ଅନ୍ୟ କେହି ବ୍ୟକ୍ତି ଅନ୍ୟ କୌଣସି ଗ୍ରନ୍ଥ ଅଧ୍ୟୟନ କରି କେବଳ ଏହି ଭଗବତ ଗୀତା ଏବଂ ଶ୍ରୀମଦ୍ ଭାଗବତକୁ ଅଧ୍ୟୟନ କରନ୍ତି ତାହେଲେ ସେ ସମସ୍ତ ଶାସ୍ତ୍ରର ସାରକୁ ପ୍ରାପ୍ତ ହୋଇପାରିବେ ଏବଂ ନିଜର ଜୀବନକୁ ସଫଳ କରିପାରିବେ। ତେଣୁ ମୁନି ଋଷିମାନେ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଯେତେବେଳେ ଭଗବାନ କୃଷ୍ଣ ଏ ସଂସାରରେ ଥିଲେ, ଅବସ୍ଥାନ କରୁଥିଲେ, ତାଙ୍କର ଲୀଳାବିଳାସ କରୁଥିଲେ, ସେତେବେଳେ ସେ ଧର୍ମର ସ୍ଥାପନ କରିଥିଲେ, କିନ୍ତୁ ଯେତେବେଳେ ଭଗବାନ କୃଷ୍ଣ ତାଙ୍କର ଲୀଳା ସାଙ୍ଗ କରି ଶେଷ କରି ତାଙ୍କର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଭଗବାନ କୃଷ୍ଣଙ୍କ ସହିତ ଧର୍ମ ଜ୍ଞାନ ଆଦି ଚାଲିଗଲା। ତେଣୁ ମୁନିମାନଙ୍କର ପ୍ରଶ୍ନ ହେଉଛି ଯେ ବର୍ତ୍ତମାନ ଭଗବାନ କୃଷ୍ଣ ନିଜର ଧାମକୁ ଗମନ କରିଛନ୍ତି, ତେଣୁ ଧର୍ମ ବର୍ତ୍ତମାନ କାହାର ଆଶ୍ରୟ ଗ୍ରହଣ କରିଛି? ଭଗବାନ ଯେତେବେଳେ ଥିଲେ ତାଙ୍କ ନିକଟରେ ଧର୍ମ ଆଶ୍ରୟ ଗ୍ରହଣ କରିଥିଲା, ସେ ଧର୍ମର ରକ୍ଷକ ଥିଲେ, ସେ ନିଜ ଧର୍ମର ପ୍ରଣେତା ଏବଂ ଧର୍ମର ରକ୍ଷକ ମଧ୍ୟ। କିନ୍ତୁ ବର୍ତ୍ତମାନ ଭଗବାନ କୃଷ୍ଣ ଚାଲିଯିବା ପରେ ଧର୍ମ କାହାର ଆଶ୍ରୟ ଗ୍ରହଣ କରିଛି, କେଉଁଠାରେ ଅଛି? ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ତେଣୁ କଳିଯୁଗର ଲୋକମାନେ ଯେଉଁମାନେ ଅଜ୍ଞାନ ଅନ୍ଧକାରରେ ଭ୍ରମିତ ହେଉଛନ୍ତି, ଜ୍ଞାନାଲୋକର ଅଭାବରେ ପ୍ରକୃତ ମାର୍ଗ କ'ଣ ଜାଣିପାରୁ ନାହାନ୍ତି, ସେମାନଙ୍କୁ କଳିଯୁଗରେ ପ୍ରକୃତ ମାର୍ଗ ପ୍ରଦର୍ଶନ କିଏ କରିବ, ପ୍ରକୃତ ଧର୍ମର ମାର୍ଗ କିଏ ପ୍ରଦର୍ଶନ କରିବ? ତେଣୁ ଆଜିକାଲି ଆମେ ଦେଖିବା ଅନେକ ଧର୍ମ, ଅନେକ ସମ୍ପ୍ରଦାୟ, ଅନେକ ମତବାଦ, ତାହେଲେ ଲୋକମାନେ କେଉଁ ମତକୁ ଗ୍ରହଣ କରିବେ, କେଉଁ ପଥରେ ଯିବେ, କାହାକୁ ଗ୍ରହଣ କରିବେ, କାହା କଥା ସତ ବୋଲି ଜାଣିବେ? ହଜାର ହଜାର ଧର୍ମ ପ୍ରଚାରକ, ହଜାର ହଜାର ସାଧୁ, ନାନା ମୁନି, ନାନା ମତ, ତାହେଲେ ପ୍ରକୃତ ମାର୍ଗ କ'ଣ? ସେଥିପାଇଁ ଆମେ ଦେଖିବା ଯେ କଳିଯୁଗରେ ଅଧିକାଂଶ ଲୋକ ସବୁ ଭ୍ରମିତ ହୋଇଯାଉଛନ୍ତି, ପ୍ରକୃତ ମାର୍ଗକୁ ପ୍ରାପ୍ତ ହୋଇପାରୁନାହାନ୍ତି, କୁମାର୍ଗରେ ପରିଚାଳିତ ହୋଇଯାଉଛନ୍ତି। କାରଣ ଆଜିକାଲି ଧର୍ମ ନାଁରେ ମଧ୍ୟ ଅଧର୍ମର ପ୍ରଚାର ଚାଲିଛି, ଲୋକମାନେ ମନଗଢ଼ା ଧର୍ମର ପ୍ରଚାର କରୁଛନ୍ତି। କାରଣ ଧର୍ମ କେବେ ଭିନ୍ନ ଭିନ୍ନ ହୋଇ ନପାରେ, ଯେପରି ଭଗବାନ ଏକ, ତାଙ୍କର ଉପଦେଶ ମଧ୍ୟ ଏକ, ଭଗବାନଙ୍କର ଉପଦେଶ ଭିନ୍ନ ଭିନ୍ନ ହୋଇ ନପାରେ। ତେଣୁ ଏତେ ମତବାଦ ଆସିଲା କେଉଁଠୁ? ଏସବୁ ମନଗଢ଼ା ମତବାଦ। ଯେ ପ୍ରକୃତ ଧାର୍ମିକ, ଯେ ଭଗବାନଙ୍କର ଭକ୍ତ, ସେ ଭଗବାନଙ୍କର କଥା କହିବ, ନିଜର ମନଗଢ଼ା କଥା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବ ନାହିଁ। ତେଣୁ ପ୍ରକୃତ ଧର୍ମର ପଥ ପ୍ରାପ୍ତ ହେବା ପାଇଁ ଆମକୁ ତାର ମାର୍ଗ ଜାଣିବାକୁ ପଡିବ। ସେଥିପାଇଁ ମୁନିମାନେ ପ୍ରଶ୍ନ କରୁଛନ୍ତି ଯେ ହେ ସୁରସ୍ୱତ ଗୋସ୍ୱାମୀ, ବର୍ତ୍ତମାନ ଏହି କଳିଯୁଗରେ ଧର୍ମ କେଉଁଠାରୁ ଆଶ୍ରୟ ଗ୍ରହଣ କରିଛି, କେଉଁଠାରୁ ଆମେ ଏ ଧର୍ମର ମାର୍ଗକୁ ପ୍ରାପ୍ତ ହୋଇପାରିବା? ସେତେବେଳେ ସୁରସ୍ୱତ ଗୋସ୍ୱାମୀ ଉତ୍ତରରେ କହୁଛନ୍ତି ଯେ କୃଷ୍ଣ ସଧାମ ଉପଗତେ ଧର୍ମ ଜ୍ଞାନାଦିଭି ସହ କଳୌ ନଷ୍ଟ ଦୃଶଂ ଏଷ ପୁରାଣାର୍କ ଅଧୁନୋଦିତ। ସୁତ ଗୋସ୍ୱାମୀ କହୁଛନ୍ତି ଯେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଧର୍ମ ଜ୍ଞାନ ଆଦି ସହ ସେ ତାଙ୍କର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଏହି କଳିଯୁଗର ଲୋକମାନଙ୍କୁ, ଯେଉଁମାନେ କି ଅଜ୍ଞାନ ଅନ୍ଧକାରରେ ଭ୍ରମିତ ହେଉଛନ୍ତି, ସେମାନଙ୍କୁ ଆଲୋକର ମାର୍ଗ ପ୍ରଦର୍ଶନ କରିବା ପାଇଁ ଏହି ଶ୍ରୀମଦ୍ ଭାଗବତ ରୂପୀ ଅର୍କ ବା ସୂର୍ଯ୍ୟ ଉଦିତ ହେଲେ, ଯେପରି ରାତ୍ରିର ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ସୂର୍ଯ୍ୟଙ୍କର ଉଦୟର ଆବଶ୍ୟକତା ରହିଛି। ଆମେ ଯେତେ ବିଦ୍ୟୁତ୍ ବତୀର ପ୍ରୟୋଗ କଲେ ମଧ୍ୟ ରାତ୍ରିର ସମ୍ପୂର୍ଣ୍ଣ ଅନ୍ଧକାରକୁ ଦୂରୀଭୂତ କରିପାରିବା ନାହିଁ, କିନ୍ତୁ ଯଦି ସୂର୍ଯ୍ୟ ଉଦୟ ହୁଅନ୍ତି ତାହେଲେ ଅତି ସହଜରେ ସମସ୍ତ ସଂସାର ଆଲୋକିତ ହୋଇଯିବ। ଠିକ ସେହିପରି ଆମେ ଏହି କଳିଯୁଗରେ, ଅନ୍ଧକାରମୟ ଯୁଗରେ, ଅଜ୍ଞାନ ଅନ୍ଧକାରମୟ ଯୁଗରେ ଶ୍ରୀମଦ୍ ଭାଗବତ ରୂପୀ ସୂର୍ଯ୍ୟଙ୍କଠାରୁ ଆଲୋକ ଗ୍ରହଣ କରି ପ୍ରକୃତ ଜ୍ଞାନ ମାର୍ଗକୁ ପ୍ରାପ୍ତ ହୋଇପାରିବା। ଏ ଶ୍ରୀମଦ୍ ଭାଗବତ ହେଉଛନ୍ତି ଅର୍କ ବା ସୂର୍ଯ୍ୟ ସଦୃଶ। କଳିଯୁଗର ଲୋକମାନଙ୍କର ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ଶ୍ରୀମଦ୍ ଭାଗବତ ସୂର୍ଯ୍ୟ ସଦୃଶ, ତେବେ ଶ୍ରୀମଦ୍ ଭାଗବତ ଉଦିତ ହୋଇଛନ୍ତି। ଅର୍ଥାତ୍ କଳିଯୁଗର ଲୋକମାନେ ଶ୍ରୀମଦ୍ ଭାଗବତକୁ ଆଶ୍ରୟ ଗ୍ରହଣ କରି, ଶ୍ରୀମଦ୍ ଭାଗବତର ଶିକ୍ଷା ଗ୍ରହଣ କରି ସେମାନେ କଳିଯୁଗର ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରିପାରିବେ, ଜ୍ଞାନାଲୋକକୁ ପ୍ରାପ୍ତ ହୋଇପାରିବେ, ନିଜ ଜୀବନକୁ ପୂର୍ଣ୍ଣ ସଫଳ କରିପାରିବେ। କାରଣ ଏହି ଭାଗବତରେ ଭାଗବତ ଧର୍ମର ବର୍ଣ୍ଣନା ହୋଇଛି। ଆମେ ଗତକାଲି ଶ୍ରବଣ କରୁଥିଲେ ଯେ ଯେଉଁ ଭାଗବତ ଧର୍ମର ବର୍ଣ୍ଣନା କରିନଥିଲେ ବୋଲି ଶ୍ରୀ ବ୍ୟାସଦେବ ଆତ୍ମସନ୍ତୁଷ୍ଟି ଅନୁଭବ କରିପାରୁନଥିଲେ, ଏବଂ ତାଙ୍କର ପରିଣତ ଅବସ୍ଥାରେ, ପରିପକ୍ୱ ଅବସ୍ଥାରେ ସେ ଶ୍ରୀମଦ୍ ଭାଗବତ ସଂକଳନ କଲେ ଏବଂ ସେଠାରେ ଭାଗବତ ଧର୍ମର ପ୍ରବର୍ତ୍ତନ କଲେ, ଏହି ଭାଗବତ ଧର୍ମ ହିଁ କଳିଯୁଗର ଲୋକମାନଙ୍କୁ ଆଲୋକର ସନ୍ଧାନ ଦେଇପାରିବ, ସେମାନଙ୍କୁ ତାଙ୍କ ଜୀବନରେ ପୂର୍ଣ୍ଣତା ଆଣିଦେବ। ତେଣୁ ଶ୍ରୀମଦ୍ ଭାଗବତ ସେ କଳିଯୁଗ ଲୋକମାନଙ୍କ ପାଇଁ ସୂର୍ଯ୍ୟ ସଦୃଶ ଏବଂ ଏହି ଶ୍ରୀମଦ୍ ଭାଗବତ କିପରି ଭାବରେ ଶ୍ରୀ ସୁତ ଗୋସ୍ୱାମୀ ଶ୍ରବଣ କରିଥିଲେ ଶ୍ରୀ ସୁକଦଳ ଗୋସ୍ୱାମୀଙ୍କ ଠାରୁ ତାର ଇତିହାସ ବର୍ଣ୍ଣନା କରୁଛନ୍ତି ଯେ ଯେତେବେଳେ ମହାରାଜ ପରୀକ୍ଷିତ ବ୍ରାହ୍ମଣ ବାଳକ ଦ୍ୱାରା ଅଭିଶପ୍ତ ହୋଇଥିଲେ ଏବଂ ନିଜର ଶେଷ ଜୀବନରେ ସେ ଶ୍ରୀ ସୁକଦେବ ଗୋସ୍ୱାମୀଙ୍କ ଠାରୁ ଏହି ଶ୍ରୀମଦ୍ ଭାଗବତରେ ଶ୍ରବଣ କରିଥିଲେ ଶ୍ରୀ ସୁକଦେବ ଗୋସ୍ୱାମୀ ଯିଏକି ଶ୍ରୀ ବ୍ୟାସଦେବଙ୍କର ପୁତ୍ର ଏବଂ ସେ ଯେ ଜନ୍ମ ହେବା ମାତ୍ରେ ଗୃହ ତ୍ୟାଗ କରିଥିଲେ ସେ ଥିଲେ ମହାନ ସିଦ୍ଧ ପୁରୁଷ ବ୍ରହ୍ମବାଦୀ ବ୍ରହ୍ମଲୀନ ଆତ୍ମରାମ ତେଣୁ ଯେତେବେଳେ ଶ୍ରୀ ସୁକଦେବ ଗୋସ୍ୱାମୀ ମାତୃଗର୍ଭରେ ଥିଲେ ସେତେବେଳେ ଶ୍ରୀ ବ୍ୟାସଦେବ ଜାଣିପାରିଥିଲେ ଯେ ଏ ପୁତ୍ର ଗୃହ ସଂସାରରେ ରହିବ ନାହିଁ, ସେ ଗୃହ ତ୍ୟାଗ କରିବ ଏବଂ ଶ୍ରୀ ବ୍ୟାସଦେବଙ୍କର ଇଚ୍ଛା ଥିଲା ଏହି ଶ୍ରୀମଦ୍ ଭାଗବତକୁ ତାଙ୍କର ପୁତ୍ର ଶ୍ରୀ ସୁକଦେବ ଗୋସ୍ୱାମୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ତେଣୁ ସେ ମାତୃଗର୍ଭରେ ଥିବା ସମୟରେ ଶ୍ରୀ ବ୍ୟାସଦେବ ତାଙ୍କୁ ଏ ଶିକ୍ଷା ପ୍ରଦାନ କରିଥିଲେ ଅବଶ୍ୟ ଇତିହାସରେ ଏପରି ଅନେକ ଉଦାହରଣ ରହିଛି ଯେ ମାତୃଗର୍ଭରେ ଅନେକ ଶିଶୁ ଶିକ୍ଷା ଲାଭ କରିଛନ୍ତି ଯେପରି ପ୍ରହଲ୍ଲାଦ ମହାରାଜ ସେ ଯେତେବେଳେ ମାତୃଗର୍ଭରେ ଥିଲେ ନାରଦ ମୁନିଙ୍କଠାରୁ ଶିକ୍ଷା ଲାଭ କରିଥିଲେ ତେଣୁ ଜନ୍ମ ହେବା ପରେ ସେ ଭଗବାନଙ୍କର ପରମ ଭକ୍ତ ହିଁ ଜନ୍ମଗ୍ରହଣ କଲେ ବାଲ୍ୟକାଳରୁ ଭଗବାନଙ୍କର ଭକ୍ତ ତେଣୁ ଶ୍ରୀ ସୁକଦେବ ଗୋସ୍ୱାମୀ ମଧ୍ୟ ଶ୍ରୀମଦ୍ ଭାଗବତ କିଛି ଅଂଶ ଶ୍ରବଣ କରିଥିଲେ ମାତୃଗର୍ଭରେ ଥିବା ସମୟରେ ପରବର୍ତ୍ତୀ ଅବସ୍ଥାରେ ଅବଶ୍ୟ ଶ୍ରୀ ଦାସଦେବ ତାଙ୍କୁ ପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଥିଲେ ଶ୍ରୀମଦ୍ ଭାଗବତର ଏବଂ ଶ୍ରୀ ସୁକଦେବ ଗୋସ୍ୱାମୀ ଏହି ଭୌତିକ ସଂସାରର ମାୟା ପ୍ରତି ଏତେ ଭୟଭୀତ ଥିଲେ ସେ ଚାହୁଁନଥିଲେ ମାତୃଗର୍ଭରୁ ଆସିବା ପାଇଁ ସେ ଜାଣିଥିଲେ ମାତୃଗର୍ଭରୁ ବାହାରକୁ ବାହାରିବାର ଅର୍ଥ ହେଲା ସେ ହୁଏତ ମାୟା ଦ୍ୱାରା ଆବଦ୍ଧ ହୋଇଯିବେ ସଂସାରର ମାୟା ଦ୍ୱାରା ମୋହିତ ହୋଇଯିବେ ତେଣୁ ସେ ବାର ବର୍ଷ ପର୍ଯ୍ୟନ୍ତ ରହିଲେ ମାତୃଗର୍ଭରେ ବାହାରକୁ ବାହାରିଲେ ତେଣୁ ଶ୍ରୀ ବ୍ୟାସଦେବ ଚିନ୍ତିତ ହୋଇ ସେଥିରେ ଭଗବାନ କୃଷ୍ଣଙ୍କୁ ଆହ୍ୱାନ କଲେ ଏବଂ ଭଗବାନ କୃଷ୍ଣ ଆସି ପ୍ରତିଶ୍ରୁତି ପ୍ରଦାନ କଲେ ଶ୍ରୀ ସୁକଦେବ ଗୋସ୍ୱାମୀଙ୍କୁ ଯେ ତୁମେ ଜନ୍ମ ହେବା ପରେ ମାୟା ଦ୍ୱାରା ମୋହିତ ହେବ ନାହିଁ ତାପରେ ଶ୍ରୀ ସୁକଦେବ ଗୋସ୍ୱାମୀ ଯେତେବେଳେ ଜନ୍ମ ହେଲେ ତାପରେ ସଙ୍ଗେ ସଙ୍ଗେ ସେ ଗୃହ ତ୍ୟାଗ କଲେ ତେଣୁ ଶ୍ରୀ ସୁତ ଗୋସ୍ୱାମୀ କହୁଛନ୍ତି ଜଗ ପ୍ରବ୍ୟନ୍ତ ଅନୁପେତ ଅପେତ କୃତ୍ୟ ଦ୍ୱୈପାହନ ବିରହ କାତର ଅଜୁ ହଉ ଯେତେବେଳେ ସେ ସୁକଦେବ ଗୋସ୍ୱାମୀଙ୍କର ଜନ୍ମ ହେଲା ଜନ୍ମ ହେବା ପରେ ଜାତ ସଂସ୍କାର ହେବା କଥା ବୈଦିକ ବିଧାନ ଅନୁସାରେ ତାଙ୍କର ସବୁ ଜାତ ସଂସ୍କାର ବା ଉପନୟନ ସଂସ୍କାର ସବୁ କିଛି ହୋଇନଥିଲା ସେ ସଙ୍ଗେ ସଙ୍ଗେ ଗୃହ ତ୍ୟାଗ କରିଥିଲେ ଏବଂ ପୁତ୍ର ବିରହରେ ଶ୍ରୀ ବ୍ୟାସଦେବ ତାଙ୍କର ପଛରେ ଧାବିତ ହୋଇ ପୁତ୍ର ପୁତ୍ର ବୋଲି ଚିତ୍କାର କରୁଥିଲେ କିନ୍ତୁ ଶ୍ରୀ ସୁକଦେବ ଗୋସ୍ୱାମୀ ନିଜ ପିତାଙ୍କର ଆହ୍ୱାନ ଶ୍ରବଣ କରିନଥିଲେ କେବଳ ବଣ ଜଙ୍ଗଲର ବୃକ୍ଷଲତାମାନେ ପ୍ରତିଧ୍ୱନି ଛଳରେ ଶ୍ରୀ ବ୍ୟାସଦେବଙ୍କର ଉତ୍ତର ପ୍ରଦାନ ତାଙ୍କର ଆହ୍ୱାନର ଉତ୍ତର ପ୍ରଦାନ କରିଥିଲେ ତେଣୁ ସେହି ଶ୍ରୀ ସୁକଦେବ ଗୋସ୍ୱାମୀ ଯିଏକି ହରେର ଗୁଣା କ୍ଷିପ୍ତମତି ଭଗବାନ ବାଦରାୟଣୀ ସବୁ ସମୟରେ ଭଗବାନଙ୍କର ଗୁଣ ଲୀଳା ଯଶ କୀର୍ତ୍ତନରେ ତାଙ୍କର ମତି ବା ମନ ରହିଥାଏ ଆବିଷ୍ଟ ଥାଏ ତେଣୁ ସେ ତାଙ୍କର କୌଣସି ବାହ୍ୟ ବ୍ୟବହାର ବା ବାହ୍ୟ ଅନୁଭବ ତାଙ୍କର ନଥିଲା ସେ ଏ ସଂସାରରେ ଉଲଗ୍ନ ହୋଇ ବିଚରଣ କରୁଥିଲେ କୁହାଯାଇଛି ତାଙ୍କର ବାୟୁ ହିଁ ବସ୍ତ୍ର ଥିଲା ଅର୍ଥାତ୍ ବାୟୁ ରୂପକ ବସ୍ତ୍ର ସେ ଧାରଣ କରିଥିଲେ ଶରୀରର ଜ୍ଞାନ ନାହିଁ ସବୁ ସମୟରେ ଭଗବାନଙ୍କର ଚିନ୍ତାରେ ଆବିଷ୍ଟ ଚିତ୍ତ ଏପରି ଏକ ଶରୀର ଅଛି ବୋଲି ତାଙ୍କର ଜ୍ଞାନ ନାହିଁ ତେଣୁ ସେହି ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ତାଙ୍କର ଶେଷ ସମୟରେ ଏହି ଭାଗବତ ଶ୍ରବଣ କରାଇଥିଲେ। ତେଣୁ ମୁନି ଋଷିମାନେ ଯେତେବେଳେ ମହାରାଜ ପରୀକ୍ଷିତଙ୍କର କଥା ଶ୍ରବଣ କରୁଛନ୍ତି, ସେତେବେଳେ ତାଙ୍କ ମନରେ କୌତୁହଳ ଉତ୍ପନ୍ନ ହୋଇଛି ଯେ ସେଇ ଶ୍ରୀ ପରୀକ୍ଷିତ ମହାରାଜ, ଯିଏକି ଭଗବାନଙ୍କର ପରମ ଭକ୍ତ, ମହାଭାଗବତ ଶ୍ରୀ ସୁଖଦେବ ଗୋସ୍ୱାମୀ ଯେପରି ଭଗବାନଙ୍କର ପରମ ଭକ୍ତ ମହାଭାଗବତ, ପରୀକ୍ଷିତ ମହାରାଜ ମଧ୍ୟ ଭଗବାନଙ୍କର ପରମ ଭକ୍ତ ମହାଭାଗବତ। ତେଣୁ ସେ କାହିଁକି ଅଭିଶପ୍ତ ହେଲେ ଏବଂ ଏତେ ଜଣେ ମହାନ ଭକ୍ତ, ତାଙ୍କର ଜନ୍ମ କିପରି ହେଲା, ସେ କିପରି ଭାବରେ ରାଜ୍ୟ ଶାସନ କଲେ ଏବଂ କେଉଁ କାରଣରୁ ସେ ଅଭିଶପ୍ତ ହେଲେ, ଏସବୁ ସମ୍ବନ୍ଧରେ ଜାଣିବା ପାଇଁ ମୁନି ଋଷିମାନେ ଆଗ୍ରହୀ ହେଉଥିଲେ। ତେଣୁ ସେମାନେ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି, କାରଣ ଏହା ସ୍ୱାଭାବିକ ଯେ ଏତେ ବଡ଼ ମହାନ ରାଜା ଯିଏକି ଭଗବାନଙ୍କର ପରମ ଭକ୍ତ, ସେ ଅଭିଶପ୍ତ ହୋଇ କାହିଁକି ଗୃହତ୍ୟାଗ କଲେ। ତେଣୁ ଏ ସମ୍ବନ୍ଧରେ ଜାଣିବା ପାଇଁ ଉତ୍ସୁକ ହେବା ସ୍ୱାଭାବିକ। ତେଣୁ ସେ ମହାରାଜ ପରୀକ୍ଷିତଙ୍କର ଜନ୍ମ ବୃତ୍ତାନ୍ତ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ ଜୀବନ ଯାହାକି କୃଷ୍ଣମୟ ଥିଲା, ସେ ସମ୍ବନ୍ଧରେ ଜାଣିବା ପାଇଁ ମୁନି ଋଷିମାନେ ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ଆମେ ଦେଖିବା ଯେ ଶ୍ରୀମଦ୍ ଭାଗବତ କେବଳ ଭଗବାନ ଏବଂ ତାଙ୍କ ଭକ୍ତମାନଙ୍କର ଲୀଳାରେ ପରିପୂର୍ଣ୍ଣ। ଭଗବାନଙ୍କର ଭକ୍ତମାନଙ୍କ ସହିତ ଯେଉଁ ଲୀଳା, ସେଥିରେ ହିଁ ଭାଗବତ ପରିପୂର୍ଣ୍ଣ। ତେଣୁ ଯେକୌଣସି ବ୍ୟକ୍ତି ଶ୍ରୀମଦ୍ ଭାଗବତ ଶ୍ରବଣ କରିବ, ତାହାର ହୃଦୟରେ ମଧ୍ୟ ଭଗବାନଙ୍କ ପ୍ରତି ଭକ୍ତିର ଉଦ୍ରେକ ହେବ, ଭକ୍ତି ଜାଗ୍ରତ ହେବ, ଯାହାକି ଆମ ଜୀବନର ପରମ ସିଦ୍ଧି, ଆମ ଜୀବନର ପରମ ଲକ୍ଷ୍ୟ, ଯେ କିପରି ଭାବରେ ଭଗବାନ କୃଷ୍ଣଙ୍କ ଚରଣରେ ଆମର ମନ ଲାଗି ରହିବ, ଆମର ହୃଦୟରେ ଭକ୍ତି ଜାଗ୍ରତ ହେବ, ତାହେଲେ ଆମର ମନୁଷ୍ୟ ଜନ୍ମ ସଫଳ ହୋଇଗଲ। ଆମେ ଏଇ ଜନ୍ମ ମୃତ୍ୟୁର ଚକ୍ରରୁ, ଜୀବନର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇଯିବା, ଯଦି ଆମ ହୃଦୟରେ ଭଗବାନଙ୍କ ପ୍ରତି ଭକ୍ତି ଜାଗ୍ରତ ହୋଇଗଲା। ଏହା ହିଁ ଆମକୁ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ କରିପାରିବ, ଏକମାତ୍ର ବିଧି, ଆଉ କୌଣସି ବିଧି ନାହିଁ। ତେଣୁ ମୁନି ଋଷିମାନେ ଶ୍ରୀ ପରୀକ୍ଷିତ ମହାରାଜଙ୍କର କଥା ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରି ଶ୍ରୀ ସୁତ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜଙ୍କର ଜନ୍ମ ବୃତ୍ତାନ୍ତ ଏବଂ ତାଙ୍କର ରାଜ୍ୟ ଶାସନ ଏବଂ ଶେଷରେ କାହିଁକି ସେ ଅଭିଶପ୍ତ ହେଲେ ସେ ସମ୍ବନ୍ଧରେ ଜାଣିବା ପାଇଁ ପ୍ରଶ୍ନ କରୁଛନ୍ତି। ତେଣୁ ଶ୍ରୀ ସୁତ ଗୋସ୍ୱାମୀ ପ୍ରଥମେ ମହାରାଜ ପରୀକ୍ଷିତଙ୍କର ଜନ୍ମର ବର୍ଣ୍ଣନା କରୁଛନ୍ତି। ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ସମାପ୍ତ ହୋଇଆସିଛି, ସେତେବେଳେ କୌରବ ପକ୍ଷରୁ ମାତ୍ର 3 ଜଣ ଜୀବିତ ଥିଲେ ଏବଂ ଦୁର୍ଯ୍ୟୋଧନ ମରଣାସନ୍ନ ଅବସ୍ଥାରେ ପଡ଼ି ରହିଥିଲା। ଭୀମଙ୍କର ଗଦାଘାତରେ ଦୁର୍ଯ୍ୟୋଧନ ମରଣାସନ୍ନ ଅବସ୍ଥାରେ ଥିଲା। ଆଉ ଯେଉଁ 3 ଜଣ ଜୀବିତ ଥିଲେ କୌରବ ପକ୍ଷରୁ, ସେମାନେ ଥିଲେ କୃପାଚାର୍ଯ୍ୟ, ଅଶ୍ୱତ୍ଥାମା ଏବଂ କୃତବର୍ମା। ଏମାନେ ଏହି 3 ଜଣ ମାତ୍ର ଜୀବିତ ଥିଲେ କୌରବ ପକ୍ଷରୁ, ଏବଂ ପାଣ୍ଡବମାନଙ୍କ ପକ୍ଷରେ ମାତ୍ର ଏହି 5 ଭ୍ରାତା ପଞ୍ଚ ପାଣ୍ଡବ ଏବଂ ସେମାନଙ୍କ ସହିତ ସାତ୍ୟକୀ, ସେ ମଧ୍ୟ ଜୀବିତ ଥିଲେ। ତେବେ ଅଶ୍ୱତ୍ଥାମା, ଯିଏକି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଥିଲା, ସେ ଦୁର୍ଯ୍ୟୋଧନକୁ ସନ୍ତୁଷ୍ଟ କରିବା ପାଇଁ ସେ ଅର୍ଦ୍ଧରାତ୍ରିରେ ପାଣ୍ଡବମାନଙ୍କର ପଞ୍ଚପୁତ୍ରକୁ ହତ୍ୟା କରିଥିଲା ଏବଂ ସେ ଭାବିଥିଲା ଯେ ପ୍ରକୃତ ପକ୍ଷେ ସେ ପାଣ୍ଡବମାନଙ୍କର ବିନାଶ କରିଛି, ତେଣୁ ସେ ଏ ସମ୍ବାଦ ଯାଇ ଦୁର୍ଯ୍ୟୋଧନ ପାଇଁକୁ ଦେବା ପାଇଁ ସେ ଚାହୁଁଥିଲେ। କିନ୍ତୁ ପ୍ରକୃତ ପକ୍ଷେ ସେମାନେ ପାଣ୍ଡବ ନଥିଲେ, ପାଣ୍ଡବମାନଙ୍କର ପୁତ୍ର ଥିଲେ, ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଏ ସମ୍ବାଦ ଶୁଣିଲା ତାର ମରଣାସନ୍ନ ଅବସ୍ଥାରେ, ସେ ଆଦୌ ଖୁସି ହେଇପାରିଲା ନାହିଁ। ସେ ଚାହୁଁଥିଲା ପାଣ୍ଡବମାନଙ୍କର ବଧ, କିନ୍ତୁ ଅଶ୍ୱତ୍ଥମା ପାଣ୍ଡବମାନଙ୍କୁ ବଧ ନ କରି ତାଙ୍କର ପୁତ୍ରମାନଙ୍କୁ ସେ ବଧ କରି ଆସିଛି। ତେଣୁ ସେ ଦୁର୍ଯ୍ୟୋଧନ ଦ୍ୱାରା ତିରସ୍କୃତ ମଧ୍ୟ ହେଲା। ଶେଷରେ ଅଶ୍ୱତ୍ଥମା ଏହି ପୃଥିବୀକୁ ଅପାଣ୍ଡବା କରିଦେବା ପାଇଁ ଦୃଢ଼ ନିଶ୍ଚୟ କରି ସେ ତାର ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲା। ପାଣ୍ଡବ ପଞ୍ଚଭ୍ରାତାଙ୍କୁ ବଧ କରିବା ସହ ପାଣ୍ଡବମାନଙ୍କର ଶେଷ ସନ୍ତାନ, ଯାହାର କି ଏପର୍ଯ୍ୟନ୍ତ ଜନ୍ମ ହେଇନି, ସେ ଗର୍ଭରେ ରହିଛି, ଉତ୍ତରାଙ୍କର ଗର୍ଭରେ, ଅଭିମନ୍ୟୁଙ୍କର ପତ୍ନୀ ଉତ୍ତରାଙ୍କର ଗର୍ଭରେ ଯେଉଁ ଶିଶୁ ସନ୍ତାନ ରହିଛି, ସେ ହିଁ ପାଣ୍ଡବମାନଙ୍କର ଏକମାତ୍ର ଉତ୍ତରାଧିକାରୀ, ଆଉ କେହି ନାହାନ୍ତି ପାଣ୍ଡବ ବଂଶରେ। ତେଣୁ ପାଣ୍ଡବମାନଙ୍କ ପରେ ସେ ଏକମାତ୍ର ଉତ୍ତରାଧିକାରୀ, ତାକୁ ମଧ୍ୟ ନିଶ୍ଚିନ୍ନ କରିଦେବା ପାଇଁ ଏକ ସମୟରେ ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ପ୍ରେରଣ କରିଛି, ଉତ୍ତରାଙ୍କର ଗର୍ଭକୁ ନଷ୍ଟ କରିବା ଏବଂ ଏକ ସାଥିରେ ପାଣ୍ଡବମାନଙ୍କୁ ମଧ୍ୟ ବଧ କରିବା ତାର ଉଦ୍ଦେଶ୍ୟ ଥିଲା। ତେଣୁ କୁରୁକ୍ଷେତ୍ର ଯୁଦ୍ଧ ପରେ ପ୍ରକୃତ ପକ୍ଷରେ ଏତେ ବଡ଼ ସବୁ ବିନାଶ ଲୀଳା ବା ଧ୍ୱଂସ ଲୀଳାକୁ ଦର୍ଶନ କରି ମହାରାଜ ଯୁଧିଷ୍ଠିର ସେ ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ। ସେ ହେଉଛନ୍ତି ଧର୍ମରାଜ, ତେଣୁ ଏତେ ସବୁ ବିନାଶ ଲୀଳା ଏବଂ ବିଶେଷ ଭାବରେ ନିଜର ପିତାମହଙ୍କର ବଧ, ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ବଧ, ଏହା ତାଙ୍କ ପକ୍ଷରେ ଅସହ୍ୟ ଥିଲା। ତେଣୁ ଭଗବାନ କୃଷ୍ଣ ଯେତେ ସାନ୍ତ୍ୱନା ପ୍ରଦାନ କଲେ ମଧ୍ୟ ମହାରାଜ ଯୁଧିଷ୍ଠିର କେବେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। ତେବେ କୁରୁକ୍ଷେତ୍ର ଯୁଦ୍ଧରେ ଯେତେବେଳେ ଅନେକ ଆତ୍ମୀୟ ସ୍ୱଜନ ମାନେ ନିହତ ହୋଇଛନ୍ତି, ତେଣୁ ଏହା ହେଉଛି ଗୃହସ୍ଥମାନଙ୍କର କର୍ତ୍ତବ୍ୟ ଯେ ସେମାନେ ପାର୍ଶ୍ୱବର୍ତ୍ତୀ କୌଣସି ନଦୀକୁ ଯାଇ ବା ଜଳାଶୟକୁ ଯାଇ ସେଠାରେ ଜଳତର୍ପଣ କରିବେ, ସ୍ନାନ କରି ଜଳତର୍ପଣ କରିବେ, ସେହି ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଜଳ ଅର୍ପଣ କରିବେ। ଏହା ହେଉଛି ଗୃହସ୍ଥମାନଙ୍କର କର୍ତ୍ତବ୍ୟ ଏବଂ ଶାସ୍ତ୍ରବିଧି ମଧ୍ୟ। ତେଣୁ ପାଣ୍ଡବମାନେ ଏବଂ କେବଳ ପାଣ୍ଡବମାନେ ବର୍ତ୍ତମାନ ନାହାନ୍ତି, ଯେହେତୁ କୁରୁବଂଶରେ ଆଉ କେହି ନାହାନ୍ତି, ତେଣୁ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ, ତା ସହିତ କୌରବମାନଙ୍କର ବିଧବା ପତ୍ନୀମାନେ ସମସ୍ତେ ଏକତ୍ରିତ ହୋଇଛନ୍ତି ପାଣ୍ଡବମାନଙ୍କ ସହିତ ଏବଂ ସମସ୍ତେ ଦୁଃଖରେ ଶୋକାକୁଳ ହୋଇଛନ୍ତି। କାରଣ ଏହି ଯୁଦ୍ଧ ଏତେ ବିନାଶକାରୀ ଯୁଦ୍ଧ, ଏ ଯୁଦ୍ଧରେ ସମସ୍ତେ କିଛି ନା କିଛି ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ହରାଇଛନ୍ତି। ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ନିଜର ଶତପୁତ୍ରଙ୍କୁ ହରାଇଛନ୍ତି ଯୁଦ୍ଧରେ, କୁନ୍ତି ତାଙ୍କର ପୁତ୍ର କର୍ଣ୍ଣଙ୍କୁ ହରାଇଛନ୍ତି, ଦ୍ରୌପଦୀ ନିଜର ପାଞ୍ଚ ପୁତ୍ରଙ୍କୁ ହରାଇଛନ୍ତି, ତା ସହିତ ତାଙ୍କର ପିତା ଭ୍ରାତା ସେମାନଙ୍କୁ ମଧ୍ୟ ହରାଇଛନ୍ତି। ଦ୍ରୌପଦୀ ସୁଭଦ୍ରା ତାଙ୍କର ପୁତ୍ର ଅଭିମନ୍ୟୁଙ୍କୁ ହରାଇଛନ୍ତି। ତେଣୁ ଏହିପରି ଭାବରେ ସମସ୍ତେ ଶୋକାକୁଳ ହୋଇପଡ଼ିଛନ୍ତି। ପାଣ୍ଡବମାନେ ତାଙ୍କର ପିତାମହ, ତାଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ଭ୍ରାତା କର୍ଣ୍ଣଙ୍କୁ ମଧ୍ୟ ହରାଇଛନ୍ତି। ତେଣୁ ଏହିପରି ଭାବରେ ସମସ୍ତେ କୌରବ ପକ୍ଷର ବିଧବା ପତ୍ନୀମାନେ ତାଙ୍କର ସ୍ୱାମୀମାନଙ୍କୁ ହରାଇଛନ୍ତି। ତେଣୁ ସମସ୍ତେ ଏ ଯୁଦ୍ଧରେ କିଛି ନା କିଛି କ୍ଷତି ସହନ କରିଛନ୍ତି ଏବଂ ସେଥିପାଇଁ ସମସ୍ତ ଶୋକାକୁଳ ହେଇ ଉଠୁଛନ୍ତି। ଏହିପରି ଭାବରେ ଶୋକାକୁଳ ହୋଇ କ୍ରନ୍ଦନ କରୁଛନ୍ତି ରାଜ ପରିବାର ଏବଂ ଶେଷରେ ସେମାନେ ପାର୍ଶ୍ୱବର୍ତ୍ତୀ ଗଙ୍ଗା ନଦୀ କୂଳକୁ ଯାଉଛନ୍ତି। ଗଙ୍ଗା ନଦୀରେ ସ୍ନାନ କରି ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଜଳତର୍ପଣ କରିବା ପାଇଁ ଗଙ୍ଗା ନଦୀ ଯିଏକି ଅତ୍ୟନ୍ତ ପବିତ୍ର ନଦୀ ଏବଂ ଗଙ୍ଗା ନଦୀର ଜଳ ଭଗବାନଙ୍କର ପାଦ ଧୌତ ଜଳ। ବାମନ ଅବତାରରେ ଯେତେବେଳେ ଭଗବାନ ବାମନ ଦେବ ବଳି ମହାରାଜଙ୍କ ସହିତ ତିନି ପାଦ ଭୂମି ଗ୍ରହଣ କରିବାକୁ ଯାଇ ଗୋଟିଏ ପାଦରେ ସମସ୍ତ ସ୍ୱର୍ଗ ଲୋକ ଏପରିକି ବ୍ରହ୍ମ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକକୁ ନିଜ ଅଧୀନରେ କରିନେଇଥିଲେ ଗୋଟିଏ ପାଦରେ। ତେଣୁ ଭଗବାନ ବାମନ ଦେବ ଯେତେବେଳେ ତାଙ୍କର ପାଦକୁ ଉତ୍ତୋଳନ କରୁଥିଲେ ସେତେବେଳେ ତାଙ୍କର ପାଦ ବ୍ରହ୍ମଲୋକ ପରେ ବ୍ରହ୍ମାଣ୍ଡର ଆବରଣକୁ ଭେଦ କରିଯାଇଥିଲା ତାଙ୍କର ପାଦ ଏବଂ ବ୍ରହ୍ମାଣ୍ଡର ଆବରଣରେ ଯେଉଁ ଛିଦ୍ର ହୋଇଥିଲା ସେ ଛିଦ୍ର ମାଧ୍ୟମରେ କାରଣ ସାଗରର ଜଳ ଏ ବ୍ରହ୍ମାଣ୍ଡ ମଧ୍ୟକୁ ଆସିଥିଲା ଭଗବାନ ବାମନ ଦେବଙ୍କର ପାଦ ଧୌତ କରି, ଯାହାକି ଗଙ୍ଗା ନଦୀ ଭାବରେ ଏହି ସଂସାରରେ ଖ୍ୟାତି ଅର୍ଜନ କଲା। ତେଣୁ ଗଙ୍ଗା ନଦୀର ଜଳ ଭଗବାନଙ୍କର ଚରଣ ଧୌତ ଜଳ, ଅତ୍ୟନ୍ତ ପବିତ୍ର। ଗଙ୍ଗା ନଦୀରେ ସ୍ନାନ କଲେ ବ୍ୟକ୍ତିର ପାପ ନଷ୍ଟ ହୋଇଯାଏ, ତାର ଶରୀର ଶୁଦ୍ଧ ହୋଇଯାଏ। ତେଣୁ ସେ ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ପାଣ୍ଡବମାନେ ସ୍ତ୍ରୀ ଲୋକମାନଙ୍କୁ ଆଗରେ ରଖି ଯାତ୍ରା କରୁଛନ୍ତି। ଗଙ୍ଗା ନଦୀରେ ସ୍ନାନ ସାରି ସେମାନେ ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଜଳତର୍ପଣ କରୁଛନ୍ତି ଏବଂ ଜଳତର୍ପଣ କରିସାରି ସେମାନେ ସମସ୍ତେ ଶୋକାକୁଳ ହୋଇ ସେହି ଗଙ୍ଗା ନଦୀ କୂଳରେ ସମସ୍ତେ ରୋଦନ କରୁଛନ୍ତି। ଏହି ପାଣ୍ଡବମାନଙ୍କ ସହିତ କୁରୁ ରାଜବଂଶ ସହିତ ଭଗବାନ କୃଷ୍ଣ ରହିଛନ୍ତି, ବ୍ୟାସଦେବ ରହିଛନ୍ତି ଏବଂ ଅନେକ ମୁନି ଋଷିମାନେ ମଧ୍ୟ ରହିଛନ୍ତି। ସେମାନେ ସମସ୍ତେ ଏହି କୁରୁ ରାଜ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ଚେଷ୍ଟା କରୁଛନ୍ତି, କୌଣସି ପ୍ରକାର ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରି ସେମାନେ ଫେରି ଆସିଛନ୍ତି।